ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ଏକମାତ୍ର ତନୟଙ୍କୁ ଏକମାତ୍ର ତନୟଙ୍କୁ ଦାନ କଲ ଜଗତକୁ, ଦାନ କଲ ଜଗତକୁ। ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ହାତେ ଗଢ଼ିଥିଲେ ସାରା ଘରେ ସତେ, ଆପଣର ରୂପ ଦେଇ ତୁମ କଥା ଭୁଲି ଯାଇ ହଜି ଗଲା ପାପ ପଥେ, ସୟତନ ଦାସ ହୋଇ ପ୍ରେମେ ତୁମେ ପୁଣି ଭାବିଲ, ନ ଛାଡ଼ିବ ହଜିବାକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର ପଥପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣିବା ବିଶେଷ ଖୁସି। ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଅଛନ୍ତି, ଆଉ ସେ ଯେ ଆପଣଙ୍କର ସମସ୍ୟା ସମାଧାନ କରିଅଛନ୍ତି ଆଉ ଆପଣଙ୍କୁ ସୁସ୍ଥତା ଦେଇଅଛନ୍ତି, ସେଥିପାଇଁ ଆମେ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ ଦେଉ। ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ, ଆଉ ସେ ପ୍ରଭୁ ଯୀଶୁ ଆପଣଙ୍କୁ ଓ ଆପଣଙ୍କର ପରିବାରକୁ ସୁରକ୍ଷା ପ୍ରଦାନ କରିବେ, ଆଉ ସେ ଆପଣମାନଙ୍କୁ ଆତ୍ମିକ ଜୀବନରେ କଢ଼ାଇ ନେବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମେ ଆମମାନଙ୍କର ବିଶ୍ୱସ୍ତ, ଦୟାରେ ମହାନ, କ୍ଷମାଶୀଳ ପ୍ରଭୁ। ତେଣୁକରି ପବିତ୍ର ପ୍ରଭୁ, ଆଜି ଆମମାନେ ସୁଯୋଗ ପାଇଛୁ ଏହି ବାକ୍ୟ ମଧ୍ୟ ଦେଇ ତୁମର ସହଭାଗିତାରେ ଆସିବା ପାଇଁ। ପ୍ରଭୁ, ତୁମେ ଆମମାନଙ୍କର ପ୍ରତ୍ୟେକଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କୁ ତୁମର ସେ ଶାନ୍ତି, ତୁମର ଆଶୀର୍ବାଦ, ଅନୁଗ୍ରହ ଉପଲବ୍ଧି କରିବା ପାଇଁ ସାହାଯ୍ୟ କର। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 32-34 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଗୀତ 32 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଉପଦେଶର ଗୀତ। ଏହା ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଭବିଷ୍ୟତରେ ଉପଦେଶର ଗୀତ ହେବ ଓ ବର୍ତ୍ତମାନ ମଧ୍ୟ ଏହା ଆମମାନଙ୍କ ନିମନ୍ତେ ଉପଦେଶର ଗୀତ। ଏହା ଦାଉଦଙ୍କର ଗୀତ, ମସ୍କିଲ୍ ବୋଲି କୁହାଯାଏ। ଏହି ମସ୍କିଲ୍ ଏକ ଏବ୍ରି ଶବ୍ଦ ଯାହାର ଅର୍ଥ ହେଉଛି ଉପଦେଶ ଦେବା ନିମନ୍ତେ ବା ବୁଝିବା ନିମନ୍ତେ ଏହି ଶବ୍ଦଟି ଇସ୍ରାଏଲ୍ର ଭବିଷ୍ୟତ ବିଷୟ ନେଇ ଯୋଗାଯୋଗ ରକ୍ଷା କରେ। ଏହି ଗୀତ 32 ପର୍ବଟି ଦାଉଦଙ୍କର ସ୍ୱୀକାରୋକ୍ତି, କ୍ଷମା ପାଇବାର ବିଷୟ ଓ ତାହାଙ୍କ ସମ୍ପୂର୍ଣ୍ଣ ସୁରକ୍ଷାର ଆଶୀର୍ବାଦ ସବୁକୁ ପ୍ରକାଶ କରେ। ସେ ଏହି ଗୀତ ମାଧ୍ୟମରେ ତାଙ୍କ ଅନୁଭୂତିର ବିଷୟକୁ ଉପସ୍ଥାପିତ କରି ଶିକ୍ଷା ବା ଉପଦେଶ ପ୍ରଦାନ କରନ୍ତି। ତେବେ ଦେଖନ୍ତୁ 32 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ ମସ୍କିଲ, ଯାହାର ଅପରାଧ କ୍ଷମା, ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ। ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି ଓ ଯାହାର ଆତ୍ମାରେ ପ୍ରବଞ୍ଚନା ନାହିଁ, ସେ ଧନ୍ୟ। ଏହା ଦାଉଦଙ୍କର ବ୍ୟକ୍ତିଗତ ସାକ୍ଷ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ କହନ୍ତି ଯେ ସେ ଈଶ୍ୱରଙ୍କ ନିକଟରେ ନିଜର ପାପ ସ୍ୱୀକାର କରି ଉଦ୍ଧାର ପାଇଛନ୍ତି ଓ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରାପ୍ତ ହୋଇଛନ୍ତି ଓ ପ୍ରଭୁଙ୍କ ନିକଟରେ ସରଳ ଭାବେ ଜୀବନଯାପନ କରୁଅଛନ୍ତି ଓ ସେ ଅନ୍ୟକୁ ସେହିପରି ଜୀବନଯାପନ କରିବା ନିମନ୍ତେ ଶିକ୍ଷା ଦିଅନ୍ତି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର କ'ଣ ସେହିପରି ଅନୁଭୂତି ଅଛି କି? ଆଜି ଆମେ କହିପାରିବା ଯେ ପ୍ରଭୁ ମୋର ପାପ କ୍ଷମା କରିଅଛନ୍ତି, ଆମ ପାପରୁ ଉଦ୍ଧାର ପ୍ରାପ୍ତ ହୋଇଅଛି। ଆଜି କ'ଣ ମୁଁ ପ୍ରଭୁଙ୍କ ନିକଟରେ ସରଳ ଭାବେ ଜୀବନଯାପନ କରିପାରୁଅଛି? କିମ୍ବା ମୁଁ ଅନ୍ୟକୁ କ'ଣ ସେହିପରି ଜୀବନଯାପନ କରିବା ନିମନ୍ତେ ଶିକ୍ଷା ଦେଇପାରୁଅଛି? ଯଦି ଆମେ ଏହି ବିଷୟ ନେଇ ନିଜ ନିଜକୁ ପ୍ରଶ୍ନ କରିବା, ତାହେଲେ ଆମମାନେ ଉଣା ପଡ଼ିଯାଇଛୁ, ଆମମାନେ ଦୃଢ଼ତାର ସହିତ କହିପାରିବା ନାହିଁ। କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ସେହି ଅନୁଭୂତି ମଧ୍ୟ ଦେଇ ଆସୁ, ଆମମାନେ ନିଜର ପାପକ୍ଷମାର ଅନୁଭୂତି ଲାଭ କରୁ, ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଉ। ଆହୁରି ଦାଉଦ କହନ୍ତି, ପ୍ରଭୁ ଶ୍ରୀଖ୍ରୀଷ୍ଟ ହେଉଛନ୍ତି କେବଳ ମାତ୍ର ସିଦ୍ଧ ବ୍ୟକ୍ତି ଯିଏକି ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କୁ ବ୍ୟବସ୍ଥାର ଅଧୀନରୁ ମୁକ୍ତ କରିଅଛନ୍ତି। ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କ ନିକଟରେ ଧନ୍ୟ ବିବେଚିତ ହୋଇପାରିବା। ସେଥିପାଇଁ ରୋମିଓ 4 ପର୍ବର 5 ପଦରେ ଲେଖା ଅଛି, କିନ୍ତୁ ଯିଏ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯିଏ ଗଣନା କରନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜର ପାପ ସବୁ ସ୍ୱୀକାର କରନ୍ତି, ଈଶ୍ୱର ସେମାନଙ୍କର ପାପ ଆଉ ଗଣନା କରନ୍ତି ନାହିଁ, କାରଣ ସେହି ପାପ ଖ୍ରୀଷ୍ଟ ବହନ କରିନେଇଛନ୍ତି। ଆଜି ଆମମାନେ ପ୍ରତ୍ୟେକ ଜାଣି ରଖିବା ଉଚିତ ଯେ ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ନିଜର ସମସ୍ତ ପାପ ସ୍ୱୀକାର କରି କ୍ଷମା ମାଗୁ, ସେ ଆମମାନଙ୍କର ସମସ୍ତ ପାପ ବହି ନେଇ ଯାଆନ୍ତି ଆଉ ସେ ତାହା ସ୍ମରଣ କରନ୍ତି ନାହିଁ। ବର୍ତ୍ତମାନ ଦାଉଦ ନିଜର ପାପକୁ ଲୁଚେଇ ରଖିବା ଦ୍ୱାରା ସେ କେଉଁପରି ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ, ତାହା ସେ ଏହାର ପରବର୍ତ୍ତୀ ଅଂଶରେ ଅର୍ଥାତ୍ 32 ପର୍ବର 3 ପଦରୁ 11 ପଦ ମଧ୍ୟରେ ପ୍ରକାଶ କରନ୍ତି। ତେବେ 3 ଓ 4 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୁଁ ମୌନୀ ହୋଇଥିବାବେଳେ ଦିନଯାକ ଆର୍ତ୍ତନାଦ କରିବା ଦ୍ୱାରା ମୋର ଅସ୍ଥି ସବୁ କ୍ଷୟ ପାଇଲା, କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ ଉପରେ ଭାରି ଥିଲା, ମୋହର ରସ ଗ୍ରୀଷ୍ମକାଳୀନ ଶୁଷ୍କତାରେ ପରିଣତ ହେଲା। ଦେଖନ୍ତୁ, ପାପକୁ ଛପେଇ ରଖିବା ଦ୍ୱାରା ଆମମାନଙ୍କର ଶରୀର କ୍ଷତିଗ୍ରସ୍ତ ହୁଏ। କେବଳ ସେତିକି ନୁହେଁ, ଈଶ୍ୱର ତାହାଙ୍କର ଲୋକମାନଙ୍କୁ ପାପରେ ବିନଷ୍ଟ ହେବାକୁ ଦିଅନ୍ତି ନାହିଁ, ସେ ତାହାଙ୍କର ସନ୍ତାନମାନଙ୍କୁ ଶାସନ କରନ୍ତି ଯେପରି ସେମାନେ ଅଧାର୍ମିକମାନଙ୍କ ସହିତ ବିଚାରିତ ନ ହୁଅନ୍ତି। ପ୍ରିୟ ବନ୍ଧୁ, ଆମମାନେ କେବେହେଲେ ନିଜର ପାପକୁ ଲୁଚାଇ ରଖିବା ନିମନ୍ତେ ଚେଷ୍ଟା କରିବା ଉଚିତ ନୁହେଁ, କାରଣ ପ୍ରଭୁଙ୍କର ବାକ୍ୟ କହେ ଯେ ଆପଣ ଅଧର୍ମ ସ୍ୱୀକାର କରି ଛାଡ଼ି ସେ ଦୟା ପାଇବ। ତା ଅର୍ଥ ଯିଏ ଛପେଇ ରଖିବା ପାଇଁ ଚେଷ୍ଟା କରିବ ସେ ଦୟା ପାଇବ ନାହିଁ, କ୍ଷମା ପାଇବ ନାହିଁ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଜୀବନରେ ଆମେ କେତେ ପାପକୁ ଛପେଇ ରଖିଛୁ? ଯଦି ଆମେ ଛପେଇ ରଖିଛୁ, ତାହେଲେ ବର୍ତ୍ତମାନ ହେଉଛି ସମୟ ଆମେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବା ପୂର୍ବରୁ ସେହି ସମସ୍ତ ପାପକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ସ୍ୱୀକାର କରିବା ଉଚିତ, ତାହେଲେ ସେ ଆମମାନଙ୍କୁ ସୁରକ୍ଷା ଦେବେ, ଆମମାନଙ୍କ ଶରୀର କ୍ଷତିଗ୍ରସ୍ତ ହେବ ନାହିଁ। କାରଣ ଅନେକ ସମୟରେ ଯେତେବେଳେ ଆମମାନେ କୌଣସି ବିଷୟକୁ ନିଜର ଜୀବନରେ ଲୁଚେଇ ରଖି ଆମମାନେ ସେହି ବିଷୟ ନେଇ ଚିନ୍ତା କରୁ ସେତେବେଳେ ଆମମାନଙ୍କର ଶରୀର ପ୍ରତି ମଧ୍ୟ ତହିଁର ପ୍ରଭାବ ପଡ଼େ, ଆମମାନଙ୍କର ଶରୀର ମଧ୍ୟ କ୍ଷତିଗ୍ରସ୍ତ ହୁଏ। ତେଣୁ ଆମେ ଚେଷ୍ଟା କରୁ ଯେପରି ଆମମାନଙ୍କର ସମସ୍ତ ପାପର ଭାର ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ କୃଷ ନିକଟରେ ରଖିଦେଇ ଆମେ ତାଙ୍କଠାରୁ କ୍ଷମା ଭିକ୍ଷା କରୁ, ତାହେଲେ ସେ ଆମମାନଙ୍କୁ ଉଦ୍ଧାର କରି ଆମମାନଙ୍କୁ ବିଶ୍ରାମ ଦେବେ, ସେ ଆମମାନଙ୍କୁ ସୁରକ୍ଷା ଦେବେ। ଆଉ ଈଶ୍ୱର ଚାହାନ୍ତି ନାହିଁ ଯେ ତାଙ୍କର ଲୋକମାନେ ପାପରେ ବିନଷ୍ଟ ହୁଅନ୍ତୁ, ସେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି, କିନ୍ତୁ ସେ ଚାହାନ୍ତି ଯେପରି ଆମମାନେ ତାହାଙ୍କ ନିକଟକୁ ଫେରିଆସୁ। ଏହାପରେ 32 ପର୍ବର 5 ପଦରେ ଲେଖା ଅଛି, ମୁଁ ତୁମ ନିକଟରେ ଆପଣା ପାପ ସ୍ୱୀକାର କରି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ। ମୁଁ କହିଲି ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି। ତହିଁରେ ତୁମ୍ଭେ ମୋହର ପାପରହିତ ଅଧର୍ମ କ୍ଷମା କଲ। ଦେଖନ୍ତୁ, ଦାଉଦ ନିଜର ପାପ ସ୍ୱୀକାର କଲେ ଓ ଉଦ୍ଧାର ପାଇଲେ। ଏହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ଏକ ଉତ୍ତମ ଶିକ୍ଷା, କାରଣ ପ୍ରଥମ ଯୌହନ 1 ପର୍ବର 9 ପଦରେ ଲେଖା ଅଛି, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଏହାପରେ 32 ପର୍ବର 6 ପଦରେ ଏହିପରି ଲେଖା ଅଛି, ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇପାରିବା ସମୟରେ ପ୍ରତ୍ୟେକ ସଦ୍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ, ନିଶ୍ଚୟ ମହାଜଳରାଶି ଉଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ। ଦେଖନ୍ତୁ, ଲେଖା ଅଛି, ନିଶ୍ଚୟ ମହାଜଳରାଶି ଉଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ। ନୁହଙ୍କ ସମୟରେ ଜଳପ୍ଲାବନର ବିଷୟକୁ ସ୍ମରଣ କରାଇଦିଏ। ଜଳପ୍ଲାବନ ସମୟରେ ନୁହ ଜାହାଜ ମଧ୍ୟରେ ଥିଲେ, ଜଳପ୍ଲାବନ ତାହାଙ୍କର କୌଣସି କ୍ଷତି କରିପାରିନଥିଲା। ଏହା ମଧ୍ୟ ଆଗାମୀ ବିଚାର ବିଷୟରେ ପ୍ରକାଶ କରେ, କାରଣ ଆଗାମୀ ବିଚାର ଅଗ୍ନିରେ ହେବ। ଆଉ ଏଠାରେ ଆମେ ଲକ୍ଷ୍ୟ କରୁଅଛୁ ଯେ ଦାଉଦ ନିଜର ଅନୁଭୂତିରୁ କହନ୍ତି ଯେ ଯେଉଁମାନେ ପାପ ସ୍ୱୀକାର କରନ୍ତି ସେମାନଙ୍କର କୌଣସି କ୍ଷତି ହୁଏ ନାହିଁ, ପ୍ରଭୁ ସେମାନଙ୍କୁ ଉଦ୍ଧାର କରନ୍ତି। ଆଜି ଆମମାନେ ନିଜର ପାପ ସବୁକୁ ଲୁଚାଇ ରଖି କାହିଁକି ଆମମାନେ କଷ୍ଟ ଭୋଗିବା? କାହିଁକି ଆମମାନେ ଆମମାନଙ୍କର ମାନସିକ ସ୍ତରରେ କାହିଁ ଆମମାନେ ହତାଶ ହେବା, ନିରାଶ ହେବା? ଆମମାନେ ପ୍ରଭୁଙ୍କ ନିକଟକୁ ଆସୁ, ଆମମାନେ ତାହା ସ୍ୱୀକାର କରୁ, ତାହେଲେ ପ୍ରଭୁ ଆମମାନଙ୍କୁ ନିଶ୍ଚିତ ଉଦ୍ଧାର କରିବେ, ଆମମାନଙ୍କୁ ସେ ସମସ୍ତ ବିପଦରୁ ସମସ୍ୟାରୁ ରକ୍ଷା କରିବେ। ଯଦିଓ ଏହା ଆମମାନଙ୍କ ଜୀବନରେ ଆସିପାରେ, ମାତ୍ର ପ୍ରଭୁ ସେ ସମସ୍ତରୁ ଆମମାନଙ୍କୁ ରକ୍ଷା କରିବେ। ଆମମାନେ ପ୍ରାର୍ଥନାରେ ସମୟ ଅତିବାହିତ କରିବା ଉଚିତ, ଆମମାନେ ପ୍ରାର୍ଥନାରେ ପ୍ରଭୁଙ୍କ ନିକଟରେ ସମୟ ଦେବା ଉଚିତ, ତାହେଲେ ପ୍ରଭୁ ଆମମାନଙ୍କ ସହିତ ହୋଇ ସେ ଆମମାନଙ୍କୁ ସମସ୍ତ ବିଷୟରେ ସୁରକ୍ଷା ପ୍ରଦାନ କରିବେ। 32 ପର୍ବର 7 ପଦରେ ଲେଖା ଅଛି, ତୁମେ ମୋହର ଲୁଚିବା ସ୍ଥାନ, ତୁମେ ସଙ୍କଟରୁ ମୋତେ ରକ୍ଷା କରିବ, ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ। ଏଠାରେ ସେଲା ବୋଲି ଲେଖା ଅଛି ଏହି ପଦର ଶେଷରେ। ସଙ୍ଗୀତରେ ଏହାର ଅର୍ଥ ବିଶ୍ରାମ ବା ବିରତି ବୁଝାଏ, ଅର୍ଥାତ୍ ଏକ ନିରବର ସମୟ, ଯେପରି ଯାହା ବୋଲାଯାଇଅଛି ତାହା ଉପରେ ଆପଣ ଯେପରି କିଛି ଚିନ୍ତା କରିପାରନ୍ତି। ତାହେଲେ ପ୍ରିୟ ବନ୍ଧୁ, ଭାବି ଦେଖନ୍ତୁ, ଆପଣ କ'ଣ ସେହି ପାପକ୍ଷମାର ଅନୁଭୂତି ପାଇପାରିଛନ୍ତି? ଆପଣ କ'ଣ ଈଶ୍ୱରଙ୍କ ସହଭାଗିତାରୁ ବଞ୍ଚିତ ହୋଇଛନ୍ତି? ଆପଣ କ'ଣ ଏକ ଲୁଚିବାର ସ୍ଥାନ ଆବଶ୍ୟକ କରନ୍ତି? ତାହେଲେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜର ପାପ ସବୁ ସ୍ୱୀକାର କରନ୍ତୁ ଓ ଈଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ତାଙ୍କର ଆଶ୍ରୟ ନିଅନ୍ତୁ। ସେ ଆପଣଙ୍କର ଲୁଚିବାର ସ୍ଥାନ ହେବେ, ସେ ଆପଣଙ୍କୁ ସୁରକ୍ଷା ଦେବେ। ଏହାପରେ 32 ପର୍ବର 8 ପଦରେ ଲେଖା ଅଛି, ମୁଁ ତୁମକୁ ଉପଦେଶ ଦେବି ଓ ତୁମର ଗନ୍ତବ୍ୟ ମାର୍ଗ ଶିଖାଇବି, ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମକୁ ମନ୍ତ୍ରଣା ଦେବି। ଆପଣ ଯଦି ତାହାଙ୍କ ଦ୍ୱାରା ପରିଚାଳିତ ହେବାକୁ ଚାହାନ୍ତି, ତାହେଲେ ଆପଣ ପ୍ରଭୁଙ୍କ ସହିତରେ ସଂଯୁକ୍ତ ହେବାକୁ ହେବ। ଏହାପରେ 32 ପର୍ବର 9 ପଦରୁ 11 ପଦ ମଧ୍ୟରେ ଲେଖା ଅଛି, ତୁମେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ, ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, ନହେଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ। ଦୁଷ୍ଟକୁ ଅନେକ ଦୁଃଖ ଘଟିବ, ମାତ୍ର ଯେଉଁ ଜଣ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ ତାହାର ଚତୁର୍ଦ୍ଦିଗରେ ଦୟା ବେଷ୍ଟନ କରିବ। ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ। ହେ ସରଳାନ୍ତକରଣ ସମସ୍ତେ, ତୁମେମାନେ ଆନନ୍ଦ ଧ୍ୱନି କର। କେତେ ଚମତ୍କାର ବିଷୟ! ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀ ବୁଦ୍ଧିହୀନ ଅଶ୍ୱକୀ ଖଚର ପରି ସ୍ୱଭାବର ମନୁଷ୍ୟ ନୁହେଁ। ସେ ସଦାସର୍ବଦା ସ୍ଥିର, ଆଉ ସେ କେବେ ହେଲେ ବିଚଳିତ ହୁଏ ନାହିଁ। ତାହା ନିମନ୍ତେ ବାଗ କିମ୍ବା ଲଗାମ ଆବଶ୍ୟକ ନାହିଁ। ସେ ନିଜରୁ ନିଜେ ନିଜ ଜୀବନକୁ ସମୀକ୍ଷା କରିବା ଦ୍ୱାରା ସେ ନିଜକୁ ସଜାଡ଼ିବା ପାଇଁ ଚେଷ୍ଟା କରେ। ମାତ୍ର ଦୁଷ୍ଟ ପ୍ରତି ସେ ସେହି ବାଗ ଓ ଲଗାମ ବ୍ୟବହାର କରିବେ, କାହିଁକିନା ଦୁଷ୍ଟ ତାର ଦୁଷ୍ଟତାରୁ ଯଦି ନ ଫେରେ, ସେ ଯଦି ଶକ୍ତଗ୍ରୀବ ହୁଏ, ତାହେଲେ ତାହା ନିମନ୍ତେ ନିଶ୍ଚିତ ଭାବରେ ଶାସନ ପ୍ରୟୋଜନ। ଈଶ୍ୱର ଦୁଷ୍ଟ ପ୍ରତି ମଧ୍ୟ ଦୟା ବହି ତାହାକୁ ଶୃଙ୍ଖଳିତ କରିବା ନିମନ୍ତେ ସୁଯୋଗ ଦିଅନ୍ତି, ସମୟ ଦିଅନ୍ତି। ଯଦି ସେ ନ ଫେରେ, ତାହେଲେ ସେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୁଏ। ଲେଖା ଅଛି, ଦୁଷ୍ଟକୁ ଅନେକ ଦୁଃଖ ଘଟିବ, ମାତ୍ର ଧାର୍ମିକକୁ ଦୟା ବେଷ୍ଟନ କରିବ। ସେମାନେ ସଦାପ୍ରଭୁଙ୍କଠାରେ ଆନନ୍ଦ ଓ ଉଲ୍ଲାସ କରିବେ। ପ୍ରକୃତରେ ତାହା ସତ୍ୟ କଥା। ଧାର୍ମିକକୁ ସଦାବେଳେ ଦୟା ବେଷ୍ଟନ କରିବ, ଈଶ୍ୱର ତାକୁ ତାଙ୍କର ସେ ଦୟାର ବାହୁଛାତରେ ଆବରି ରଖିବେ। ସେ ତାକୁ କେବେ ହେଲେ ପତିତ କିମ୍ବା ଭୂମିସାହୀ ହେବାକୁ ଦେବେ ନାହିଁ। ଆଉ ସେମାନେ ମଧ୍ୟ ସଦାପ୍ରଭୁଙ୍କଠାରେ ସଦାସର୍ବଦା ଆନନ୍ଦ ଉଲ୍ଲାସ କରିବେ। ଆଜି ଆମମାନେ କାହିଁକି ଆନନ୍ଦ ଆଉ ଉଲ୍ଲାସ କରିପାରୁନା? ଯେହେତୁ ଆମମାନଙ୍କର ମନ ମଧ୍ୟରେ ଯେଉଁ ସମସ୍ତ ମନ୍ଦ ବିଷୟ ସବୁ ରହିଛି, ବା ଆମମାନଙ୍କ ମନ ମଧ୍ୟରେ ଯେଉଁ ସମସ୍ତ ପାପର ଭୟ ସବୁ ରହିଛି, ତାହା ଆମମାନଙ୍କର ଆନନ୍ଦ ଓ ଉଲ୍ଲାସକୁ ନଷ୍ଟ କରିଦିଏ। ପ୍ରିୟ ବନ୍ଧୁ, ଆପଣ ଯିଏ କି ହୁଅନ୍ତୁ ବା ଯେଉଁଠାରେ ଥାଆନ୍ତୁ ନା କାହିଁକି, ଯଦି ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି, ତାହେଲେ ଆପଣ ଈଶ୍ୱରଙ୍କଠାରେ ମହାନନ୍ଦ ଓ ମହା ଉଲ୍ଲାସ କରିପାରିବେ। ଆପଣ ଈଶ୍ୱରଙ୍କ ଅନୁଗ୍ରହ ଓ ଆଶୀର୍ବାଦର ଅଧିକାରୀ ହୋଇ ତାହାଙ୍କର ଦୟା ଡେଣା ତଳେ ଆଶ୍ରୟ ପାଇପାରିବେ। ଆପଣଙ୍କ ମନ ମଧ୍ୟରୁ ସମସ୍ତ ପ୍ରକାର ଭୟ, ନୈରାଶ୍ୟତା, ଦୁଃଖ ଦୂରେଇଯିବ। ପ୍ରଭୁ ଆପଣଙ୍କର ସହବର୍ତ୍ତୀ ହୋଇ ସେ ଆପଣଙ୍କୁ ସୁରକ୍ଷା ଦେବେ। କିନ୍ତୁ ଭୁଲ ହେଉଛି ଆମମାନଙ୍କର, ଯେହେତୁ ଆମମାନେ ପାପ କରି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ, କିନ୍ତୁ ଆମମାନେ କେବେ ହେଲେ ଈଶ୍ୱରଙ୍କଠାରୁ ଦୂରକୁ ଯାଇପାରିବା ନାହିଁ। ଈଶ୍ୱର ନିଶ୍ଚିତ ଭାବରେ ଆମମାନଙ୍କୁ ଧରିବେ। ତେଣୁ ଈଶ୍ୱରଙ୍କର ସେହି ଭୟଙ୍କର ବିଚାରରେ ବିଚାରିତ ହେବା ପୂର୍ବରୁ ଆମେ ନିଜର ପାପ ନିମନ୍ତେ ଅନୁତାପ କରି ପ୍ରଭୁ ଶ୍ରୀକୃଷ୍ଣଙ୍କର ସେ କୃଷ ନିକଟରେ ତାହା ସ୍ୱୀକାର କରୁ। ତାହେଲେ ସେମାନଙ୍କୁ କ୍ଷମା ଦେଇ ଉଦ୍ଧାର କରିବେ, ସୁରକ୍ଷା ଦେବେ। ଏହାପରେ 33 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି ଉଦ୍ଧାରପ୍ରାପ୍ତଙ୍କ ମୁଖରୁ ଏକ ପ୍ରଶଂସାର ଗୀତ। ଏହି ଗୀତରେ ଆମେ ଉଦ୍ଧାରପ୍ରାପ୍ତ ଲୋକଙ୍କର ପ୍ରଶଂସାର ଗୀତ ଲକ୍ଷ୍ୟ କରିବାକୁ ପାରିବା। ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ଭାବେ, ଶାସକ ଭାବେ ପୂଜା କରାଯାଇଅଛି। ତାହାଙ୍କର ମହାନତା ଓ ଅତୁଳନୀୟ ଅନୁଗ୍ରହ ନିମନ୍ତେ ସେ ପ୍ରଶଂସନୀୟ। ପ୍ରଥମ କରି ଏହି ଗୀତରେ ସଙ୍ଗୀତର ବାଦ୍ୟଯନ୍ତ୍ର ପ୍ରଭୃତିର ନାମ ସ୍ପଷ୍ଟ ଭାବେ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ, କିନ୍ତୁ ଏହି ଗୀତର ଲେଖକ କିଏ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇନାହିଁ। ମାତ୍ର ସମ୍ଭବତଃ ଦାଉଦ ଏହି ଗୀତଟି ଲେଖିଥିବେ ବୋଲି ଅନୁମାନ କରାଯାଏ। ଏହା ଏକ ଚମତ୍କାର ପ୍ରଶଂସାର ଗୀତ। ତେବେ ଦେଖନ୍ତୁ 33 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ଧାର୍ମିକ ଗଣ, ତୁମେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର, ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। ଆମମାନେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଆନନ୍ଦ କରିବା ଉଚିତ, ଆମମାନେ ପ୍ରଭୁରେ ଆନନ୍ଦ କରିବା ଉଚିତ ଓ ତାହାଙ୍କର ପ୍ରଶଂସା କରିବା ଉଚିତ। କିନ୍ତୁ ଅନେକ ସମୟରେ ଆମମାନଙ୍କର ଆନନ୍ଦ ଏ ଜଗତର ବିଷୟ ନେଇକି ହୋଇଥାଏ। ଆମମାନେ ଜାଗତିକ ବିଷୟ ନେଇକି ବହୁତ ଆନନ୍ଦ କରୁ, କିନ୍ତୁ ପ୍ରଭୁରେ ଆମମାନଙ୍କର ଆନନ୍ଦ ନଥାଏ। କିନ୍ତୁ ଆସୁ ଆମେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଆନନ୍ଦ କରୁ ଏବଂ ପ୍ରଭୁରେ ଆନନ୍ଦ କରୁ, ପ୍ରଭୁଙ୍କର ପ୍ରଶଂସା କରୁ, ସମସ୍ତ ବିଷୟ ନିମନ୍ତେ ଆମେ ତାହାଙ୍କୁ ଗୌରବ ଦେଉ। ଏହାପରେ 33 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି, ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, ଉଚ୍ଚ ଧ୍ୱନିରେ ମନୋହର ବାଦ୍ୟ କର। ଆମ୍ଭେମାନେ ନୂତନ ଗୀତରେ ଓ ମନୋହର ବାଦ୍ୟଯନ୍ତ୍ରରେ ତାହାଙ୍କର ପ୍ରଶଂସା କରିବା ଉଚିତ। କିନ୍ତୁ ଆମେ କାହିଁକି ସଦାପ୍ରଭୁଙ୍କର ପ୍ରଶଂସା କରିବା? ଏହାର ଉତ୍ତର ଆମେ 33 ପର୍ବର 4 ପଦରୁ 22 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। 4 ପଦରେ ଆମେ ଦେଖୁ, ତାହାଙ୍କର ବାକ୍ୟ ଯଥାର୍ଥ ଓ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ। ପାଞ୍ଚ ପଦରେ ଆମେ ଦେଖୁଛୁ, ସେ ଧାର୍ମିକତା ଓ ନ୍ୟାୟ ବିଚାର ଭଲ ପାଆନ୍ତି ଓ ତାହାଙ୍କର ବାକ୍ୟ ଦ୍ୱାରା ସେ ସମସ୍ତ କିଛି ସୃଷ୍ଟି କରିଅଛନ୍ତି। ଦଶରୁ ଏଗାର ପଦରେ ଆମେ ଦେଖୁଛୁ, ସେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ତାହାଙ୍କର ମନ୍ତ୍ରଣା ଅନନ୍ତକାଳ ସ୍ଥାୟୀ। ତେର ପଦରେ ଆମେ ଦେଖୁଛୁ, ସେ ସମସ୍ତଙ୍କ ପ୍ରତି ଦୃଷ୍ଟି ରଖିଥାନ୍ତି ଓ ସମସ୍ତଙ୍କୁ ନିରୀକ୍ଷଣ କରନ୍ତି, କେହି ହେଲେ ତାହାଙ୍କ ଦୃଷ୍ଟିଗୋଚରରୁ ଲୁଚିପାରିବ ନାହିଁ। ପନ୍ଦର ପଦରେ ଆମେ ଦେଖୁଛୁ, ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମ ସବୁ ଆଲୋଚନା କରନ୍ତି। ଷୋହଳ ପଦରେ ଆମେ ଦେଖୁଛୁ, ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ସେ ସର୍ବଶକ୍ତିମାନ। ଅଠରରୁ କୋଡ଼ିଏ ପଦ ମଧ୍ୟରେ ଆମେ ଦେଖୁଛୁ, ସେ ତାହାଙ୍କର ବିଶ୍ୱାସୀ ଓ ଭୟକାରୀମାନଙ୍କ ପ୍ରତି ସହାୟ ଓ ଢାଲ ସ୍ୱରୂପ। ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୁଏ, ସେମାନଙ୍କର ସମସ୍ୟା ସମାଧାନ ହୋଇଥାଏ ଓ ସେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଥାନ୍ତି। ବାସ୍ତବରେ ଯେଉଁମାନେ ଏହି ବାକ୍ୟ ଦ୍ୱାରା ନିଜର ଜୀବନକୁ ସମୀକ୍ଷା କରି ଈଶ୍ୱରଙ୍କଠାରେ ନିଜକୁ ସମର୍ପଣ କରନ୍ତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ନିଶ୍ଚିତ ଭାବେ ଆତ୍ମିକ ଜୀବନରେ ଉପକୃତ ହୋଇପାରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ବାସ୍ତବରେ ଈଶ୍ୱରଙ୍କର ମହାନତା ଆଗରେ ଅନ୍ୟ କୌଣସି ବିଷୟ ସମକକ୍ଷ ନୁହେଁ। ତେଣୁ ଆସୁ ଆମମାନେ ଈଶ୍ୱରଙ୍କର ସେହି ମହାନତାକୁ ନେଇ ତାଙ୍କର ପ୍ରଶଂସା କରୁ, ତାଙ୍କର ଗୌରବ କରୁ, ତାଙ୍କର ଜୟ ଜୟକାର କରୁ। ଆସନ୍ତୁ ଏହାପରେ ଚୌତିରିଶ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଚୌତିରିଶ ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି ଉଦ୍ଧାର ପାଇବା ହେତୁ ପ୍ରଶଂସାର ଗୀତ। ଏହି ଗୀତଟି ଦାଉଦଙ୍କର ଗୀତ, ଯେତେବେଳେ ସେ ଅବିମେଲକ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହାଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ। କିନ୍ତୁ ଏଠାରେ ଏକ ଭିନ୍ନତା ଆପଣ ଲକ୍ଷ୍ୟ କରିବାକୁ ପାରିବେ, କାରଣ ଆପଣ ଯଦି ପୁରାତନ ନିୟମର ପ୍ରଥମ ସାମିଲ ପୁସ୍ତକ ତହିଁର ଏକୋଇଶ ପର୍ବଟିକୁ ଅଧ୍ୟୟନ କରିବେ, ତାହେଲେ ସେଠାରେ ପଲେଷ୍ଟିୟମାନଙ୍କର ଗାଥ ନଗରର ରାଜା ଆଖିସ୍ ବୋଲି ଲେଖାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବେ, ଯାହାଙ୍କ ସମ୍ମୁଖରେ ଦାଉଦ ରାଜା ଆପଣା ମତି ବଦଳାଇବାରୁ ରକ୍ଷା ପାଇଯାଇଥିଲେ। ମାତ୍ର ଏହି ଚୌତିରିଶ ଗୀତରେ ଆପଣ ଆଖିସ୍ ପରିବର୍ତ୍ତେ ତାହାଙ୍କ ନାମ ଅବିମେଲକ ବୋଲି ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ। କିନ୍ତୁ ଏଥିରେ ଯେ କୌଣସି ତ୍ରୁଟି ରହିଅଛି ତାହା ନୁହେଁ, ମାତ୍ର ସେହି ସମୟରେ ମିଶ୍ର ଦେଶର ରାଜାମାନଙ୍କୁ ଯେପରି ଫାରୋ ବୋଲି ନାମକରଣ କରାଯାଉଥିଲା, ଠିକ୍ ସେହିପରି ଏହି ଅବିମେଲକ ନାମଟି ଏକ ସାଧାରଣ ରାଜକୀୟ ସଂଜ୍ଞା ରୂପେ ବ୍ୟବହୃତ ହେଉଥିଲା। ତେବେ ଏହି ଗୀତର ବିଷୟବସ୍ତୁ ଦାଉଦଙ୍କ ଅତୀତ ଜୀବନର ଏକ ଘଟଣାର ଅନୁଭୂତି ଉପରେ ପର୍ଯ୍ୟବେସିତ। ଦାଉଦ ସାଉଲଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ସେହି ପାଲେଷ୍ଟାଇନ୍ ଦେଶର ମରୁସାଗରର ପ୍ରାନ୍ତର ଆଡ଼କୁ ପଳାଇଯାଇ ଗୋଟିଏ ପରେ ଗୋଟିଏ ଗୁମ୍ଫାରେ ନିଜକୁ ଲୁଚାଇବାକୁ ଲାଗିଲେ। ମାତ୍ର ସେହି ମରୁସାଗରର ପ୍ରାନ୍ତର ମଧ୍ୟରେ ଦୀର୍ଘଦିନ ଧରି ରହିବା ତାଙ୍କ ପକ୍ଷରେ ଅତି କଷ୍ଟକର ହୋଇପଡ଼ିଲା, ବଞ୍ଚି ରହିବା ତାଙ୍କ ପକ୍ଷରେ ଅତି କଷ୍ଟକର ହୋଇଗଲା। ସେ ଦୁଃଖରେ ବେଳକୁ ବେଳ ଭାଙ୍ଗି ପଡ଼ିଲେ, ତାଙ୍କର ବିଶ୍ୱାସ ମଧ୍ୟ ଦୁର୍ବଳ ହୋଇପଡ଼ିଲା। ସେ ଭାବିନେଲେ ଯେ ସେ ଆଉ ବଞ୍ଚି ରହିପାରିବେ ନାହିଁ, ମାତ୍ର ବିନଷ୍ଟ ହେବେ। ତେଣୁକରି ସେ ନିଜର ଜୀବନ ବଞ୍ଚାଇବା ଲାଗି ପଲେଷ୍ଟିୟମାନଙ୍କ ଦେଶକୁ ପଳାଇଗଲେ। ପଲେଷ୍ଟିୟମାନଙ୍କ ରାଜା ମଧ୍ୟ ଦାଉଦଙ୍କୁ ସେହି ସମୟରେ ଗ୍ରହଣ କଲେ, ମାତ୍ର ତାହାଙ୍କର କେତେକ ଲୋକ ଦାଉଦଙ୍କ ଉପରେ ଅବିଶ୍ୱାସ କଲେ, ଯାହାକି ପ୍ରଥମ ସାମୁଏଲ ଏକୋଇଶ ପର୍ବର ଏଗାର ପଦରୁ ତେର ପଦ ମଧ୍ୟ ଲେଖା ଅଛି। ତେବେ ଦାଉଦ ଏପରି କରିବାର କାରଣ ହେଉଛି ଯେ ସେ ପ୍ରକୃତିରେ ଶତ୍ରୁମାନଙ୍କର ଅଞ୍ଚଳରେ ରହିଥିଲେ ଓ ବିପଦରେ ପଡ଼ିଥିଲେ, ଆଉ ସେ ଯଦି ସେହିପରି ବାତୁଳ ପରି ଅଭିନୟ ନ କରନ୍ତି ତାହେଲେ ସେମାନେ ତାଙ୍କୁ ବଧ କରିବେ, କାରଣ ପଲେଷ୍ଟିୟମାନେ ଇସ୍ରାଏଲ୍ର ଶତ୍ରୁ ଥିଲେ ଓ ଦାଉଦ ଇସ୍ରାଏଲ୍ର ରାଜା ରୂପେ ମନୋନୀତ ହୋଇଥିଲେ। ଦାଉଦ ଏହିପରି ବାତୁଳ ପରି ରାଜାଙ୍କ ସମ୍ମୁଖରେ ଅଭିନୟ କରିବା ଦ୍ୱାରା ରାଜା ତାହାଙ୍କୁ ବାହାର କରିଦେଲେ, ତେଣୁ ଦାଉଦଙ୍କ ଜୀବନ ପଲେଷ୍ଟିୟମାନଙ୍କ ହସ୍ତରୁ ରକ୍ଷା ପାଇଗଲା। ଯେତେବେଳେ ଦାଉଦ ସେଠାରୁ ରକ୍ଷା ପାଇ ପୁନର୍ବାର ଇସ୍ରାଏଲ୍ର ପ୍ରାନ୍ତର ମଧ୍ୟକୁ ଆସି ନିଜକୁ ଲୁଚାଇଥିବେ, ସେତେବେଳେ ସେ ବୋଧହୁଏ ସେହି ଗୁମ୍ଫା ମଧ୍ୟରେ ଥାଇ ଭାବିଥିବେ ଯେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ମୋ ପକ୍ଷେ ଉଚିତ ଥିଲା। ଆସନ୍ତୁ ଏହି ଗୀତଟିକୁ ଅଧ୍ୟୟନ କରିବା ସମୟରେ ଆମେ ଦାଉଦଙ୍କର ସେହି ଅନୁଭୂତିକୁ ମନ ମଧ୍ୟରେ ରଖି ଏହାର ବିଷୟବସ୍ତୁକୁ ଚିନ୍ତା କରିବା। ଚଉତିରିଶ ପର୍ବର ପ୍ରଥମ ତିନି ପଦରେ ଆମେ ଦେଖୁଛୁ ଯେ ସୁଖରେ ପ୍ରଭୁଙ୍କର ପ୍ରଶଂସା କରିବା ଅତି ସହଜ, ମାତ୍ର ଦୁଃଖରେ ବା ସମସ୍ୟାରେ ତାଙ୍କର ପ୍ରଶଂସା କରିବା ଏତେ ସହଜ ନୁହେଁ। ଦାଉଦଙ୍କର ମନୋଭାବ ପ୍ରଭୁଙ୍କ ନିମନ୍ତେ ଏକ ସାକ୍ଷ୍ୟ ସ୍ୱରୂପ ଥିଲା। ତେବେ ଦାଉଦଙ୍କ ମୁଖରେ ସେହିପରି ପ୍ରଶଂସା ପ୍ରକାଶ ପାଇବାର କାରଣ କ'ଣ ଥିଲା, ଯାହାକି ଚଉତିରିଶ ପର୍ବର ଚାରିପଦରୁ ଛଅ ପଦ ମଧ୍ୟରେ ସେ ପ୍ରକାଶ କରନ୍ତି, ଏହା ହେଉଛି ଈଶ୍ୱରଙ୍କର ଉଦ୍ଧାରର କାର୍ଯ୍ୟ ନିମନ୍ତେ। ଏହାପରେ ସାତପଦରେ ଆମେ ଦେଖୁ ଯେ ସଦାପ୍ରଭୁଙ୍କ ଦୂତ ବୋଲି ଉଲ୍ଲେଖ ହୋଇଅଛି, ଯାହାକି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଉପସ୍ଥାପିତ କରେ। ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ଆମେ ତୁମକୁ କେବେ ହିଁ ଛାଡ଼ିବା ନାହିଁ, ଆମେ ତୁମକୁ କେବେ ହିଁ ପରିତ୍ୟାଗ କରିବା ନାହିଁ, ଯାହାକି ମାଥ୍ୟୁ ଅଠେଇଶ ପର୍ବର କୋଡ଼ିଏ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ବର୍ତ୍ତମାନ ସେ ଏକ ଆହ୍ୱାନ ଦିଅନ୍ତି, ଯାହାକି ଚଉତିରିଶ ପର୍ବର ଆଠ ପଦରୁ ବାଇଶ ପଦ ମଧ୍ୟରେ ଲେଖା ଅଛି, ଓ ଏହା ତାହାଙ୍କର ଅନୁଭୂତିର ସାକ୍ଷ୍ୟ। ତେବେ ଚଉତିରିଶ ପର୍ବର ଆଠ ପଦରୁ ଦଶ ପଦ ମଧ୍ୟରେ ଆମେ ଦେଖୁଛୁ ଯେ ବିଶ୍ୱାସ କରିବା ଓ ତାହାଙ୍କର ଶରଣାପନ୍ନ ହେବା ସବୁଠାରୁ ଉତ୍ତମ ବିଷୟ। ଏହାପରେ ଏଗାରରୁ ଚଉଦ ପଦ ମଧ୍ୟରେ ଆମେ ଦେଖୁଛୁ, ପ୍ରଭୁଙ୍କୁ ଭୟ କରି ମନ୍ଦତାରୁ ବିମୁଖ ହେବା ଉଚିତ ଓ ସୁକର୍ମ କରିବା ଉଚିତ, ହିଂସା ଓ ଛଳନାପୂର୍ଣ୍ଣ ଜୀବନରୁ ଦୂରେଇ ରହିବା ଉଚିତ। ଏହାପରେ ପନ୍ଦରରୁ ବାଇଶ ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଧାର୍ମିକମାନଙ୍କ ପ୍ରତି ପ୍ରଭୁ ଦୃଷ୍ଟି ରଖିଥାନ୍ତି, ସେ ସେମାନଙ୍କର ପ୍ରାର୍ଥନା ଶୁଣି ସେମାନଙ୍କୁ ଉଦ୍ଧାର କରନ୍ତି। ସେ ଧାର୍ମିକମାନଙ୍କୁ ପତିତ ହେବାକୁ ଦିଅନ୍ତି ନାହିଁ କି ଲଜ୍ଜିତ ହେବାକୁ ଦିଅନ୍ତି ନାହିଁ, ସେ ସେମାନଙ୍କୁ ସର୍ବସଙ୍କଟରୁ ଉଦ୍ଧାର କରନ୍ତି। ପ୍ରିୟ ବନ୍ଧୁ, ଦାଉଦ ତାହା ନିଜେ ନିଜ ଜୀବନରେ ଅନୁଭବ କରିଥିଲେ, ଓ ସେ ବିପଦ ତଥା ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କଲେ ମଧ୍ୟ ଈଶ୍ୱରଙ୍କର ପ୍ରଶଂସା କରୁଥିଲେ, କାରଣ ସେ ଜାଣିଥିଲେ ସେ ହିଁ କେବଳ ଏକମାତ୍ର ଜଣେ ଯିଏକି ଉଦ୍ଧାର କରିପାରନ୍ତି ଓ ରକ୍ଷା କରିପାରନ୍ତି। କିନ୍ତୁ ଆଜି ଆମମାନଙ୍କର ଜୀବନ କ'ଣ ସେହି ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଅଛି କି? ଆମେ କ'ଣ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରିଛୁ କି? ପ୍ରଭୁ ସାହାଯ୍ୟ କରନ୍ତୁ ଯେପରି ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଆମେ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିକଟରେ ନିଜକୁ ସମର୍ପଣ କରିବା ସଙ୍ଗେ ସଙ୍ଗେ ତାହାଙ୍କର ପ୍ରଶଂସା କରିବାକୁ ପାରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ସ୍ୱରଗନନ୍ଦନ ଯୀଶୁ, ତୁମ ଇଚ୍ଛା ସାଧିବାକୁ ମଣିଷର ରୂପ ନେଲେ, ପାପର ଯାତନ ଯେତେ ପାପୀ ପାଇଁ ନିରବରେ ବରି ନେଲେ ନିଜ ଅଙ୍ଗେ,
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001,
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001,
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odiattv@radio882.com। তবে আজ বিদায় দিন, নমস্কার।